ସପ୍ତବ୍ରତ ଦଶରଥ ମହାରାଜାଙ୍କର ଜୟ ହେଉ।
ଇଏ କଣ ମହାତପା ବିଶ୍ୱାମିତ୍ର ମୁନିରେ ଆସନ୍ତୁ ଆସନ୍ତୁ।
ନମସ୍କାର ବଶିଷ୍ଠ ବ୍ରହ୍ମତେ।
ନମସ୍କାର
ମହାରାଜା ସୁସରେ ଅଥନ୍ତି ତ
ଦେବ ଧନ୍ୟ ଧନ୍ୟ ଅଯୋଧ୍ୟା ନଗରୀ ଆପଣଙ୍କୁ ଦର୍ଶନ କରି ସମସ୍ତେ ଧନ୍ୟ ହେବେ। ପୂଜ୍ୟପାଦ ଆସନ ଗ୍ରହଣ କରନ୍ତୁ।
ଏ ଅଯୋଧ୍ୟାଧିପତେ ଆଜି ମୁଁ ଋଷିର ପୂଜା ଗ୍ରହଣ କରିବାକୁ ଆସିନାହିଁ, ଆସିଛି ତୁମ୍ଭର ଜଣେ ପ୍ରଜାତିଥି ପ୍ରାର୍ଥୀ ଭାବରେ। ଆଜି ସତ୍ୟ କରନ୍ତୁ, ପରେ ଆସନ ଗ୍ରହଣ କରିବି।
ଦେବ ମହାତପା ବିଶ୍ୱାମିତ୍ରଙ୍କୁ ମୋର ଅଭେୟ କ'ଣ ଅଛି?
ରାଜା ମାରିଚ ଟୁବାହୁ ଅସୁରଙ୍କର ଦାରୁଣ ଉତ୍ପାତରେ ମୁଁ ନିଶ୍ଚିନ୍ତ ହୋଇ ଯଜ୍ଞାନୁଷ୍ଠାନ କରିପାରୁନାହିଁ। ଏଥିଲାଗି କହୁଛି ସେହି ରାକ୍ଷସ ବିନାଶ ନିମନ୍ତେ ରାମ ଆଉ ଲକ୍ଷ୍ମଣ ତୁମ୍ଭର ଦୁଇ ପୁତ୍ରଙ୍କୁ ମୋତେ ପ୍ରଦାନ କର।
ଦେବ ଦେବ ରାମ ଲକ୍ଷ୍ମଣ ମୋର ସୁକୁମାର ସ୍ଥିତି, ସେମାନେ ଦୁଷ୍ଟ ଅସୁରଙ୍କ ସଙ୍ଗେ ଯୁଦ୍ଧ କରିବେ କିପରି?
ନୃପତି ମନେ ରଖନ୍ତୁ, ଆପଣ ସତ୍ୟ କରିଛନ୍ତି।
ଗୁରୁଦେବ ଗୁରୁଦେବ ମୁଁ କ'ଣ କରିବି?
ରାଜା ମୁଁ ଯୋଗ ବଳରେ ଜାଣିପାରିଛି ଏଥିରେ ପରମ ମଙ୍ଗଳ ହେବ। ଆପଣ ନିଶ୍ଚିନ୍ତ ମନରେ ରାମ ଲକ୍ଷ୍ମଣଙ୍କୁ ବିଶ୍ୱାମିତ୍ରଙ୍କ ହସ୍ତରେ ସମର୍ପଣ କରନ୍ତୁ।
ଶୋଧନ ନେତ୍ର ପିତୁଳା ମୋର ରାମ ଲକ୍ଷ୍ମଣଙ୍କୁ ଆପଣଙ୍କୁ ସମର୍ପଣ କଲି।
ଜୟ ସତ୍ୟବ୍ରତ ଦଶରଥ ମହାରାଜାଙ୍କର ଜୟ।
ଜୟ ସତ୍ୟବ୍ରତ ଦଶରଥ ମହାରାଜାଙ୍କର ଜୟ।
ରାମ ଲକ୍ଷ୍ମଣ ଯଜ୍ଞ ସ୍ଥାନକୁ ଯିବାକୁ ହେଲେ ଏଠାରୁ ଦୁଇ ଗୋଟି ପଥ, ଗୋଟିଏ ସିଧା ଅନ୍ୟଟି ବକ୍ର। ସିଧା ପଥରେ ତାରକା ରାକ୍ଷସୀ ଥାଏ, ସୁତରାଂ ବିପଦ ସଂକୁଳ, ଆଉ ଅନ୍ୟଟି ନିରାପଦ।
ସୂର୍ଯ୍ୟପାଦ ସିଧା ପଥ ଛାଡ଼ି ବକ୍ର ପଥରେ ଯିବା କାହିଁକି?
ପ୍ରଭୁ ଆମ୍ଭମାନଙ୍କୁ ପରା ରାକ୍ଷସ ବିନାଶ ପାଇଁ ଆଣିଛନ୍ତି, ଥରେ ରାକ୍ଷସୀ ଆମ୍ଭମାନଙ୍କର କ'ଣ କରିବ ପ୍ରଭୁ?
ସାଥୁ ସାଥୁ ଆସ ବର୍ଷ ଯଜ୍ଞ ସ୍ଥଳକୁ ଯିବା। ରାଜପୁତ୍ରଦ୍ୱୟ ମୋହ ଲାଗି ତୁମ୍ଭେମାନେ ଅନେକ କଷ୍ଟ ପାଇବ, ଏଥିଲାଗି ଏ ବିଷ୍ଣୁଚକ୍ର କାଳଚକ୍ର ଦଣ୍ଡଚକ୍ର ପ୍ରଭୃତି ଶସ୍ତ୍ରମାନ ପ୍ରଦାନ କରୁଛି, ଗ୍ରହଣ କର ବତ୍ସ। ବତ୍ସ ରାମ ଲକ୍ଷ୍ମଣ ଦେଖିଲଣି ଦୁଇ ଜଣ ରାକ୍ଷସ କିପରି ଯଜ୍ଞନାଶ କରିବାକୁ ଭୀଷଣ ବେଗରେ ଆସୁଛନ୍ତି।
ହେ ଋଷି ଧୈର୍ଯ୍ୟ ଧର, କୌଣସି ଭୟ ନାହିଁ। ଯେଉଁ ତୀକ୍ଷ୍ଣ ସ୍ଥଳରେ ତାରକାର ପ୍ରାଣ ବିନାଶ କରିଛି,
ଆଶୀର୍ବାଦ କରନ୍ତୁ। ସେହି ତୀକ୍ଷ୍ଣତରରେ ତାହାର ଦୁଇ ପୁତ୍ର ଏହି ସୁବାହୁ ମାରିଚକୁ ବିନାଶ କରିବି। ଏଇ ଦେଖନ୍ତୁ ସରସନ୍ଧାନ
साधु साधु राम लक्ष्मण वत्स दीर्घायु हो आस वत्स आउ एक पवित्र स्थान तुम्हको देखाइबी।
प्रभु ए केउ रमणीय स्थान
वत्स ए गौतमंकर आश्रम
देव ए विचित्र पथर की कौन
वत्स श्रवण कर। এই যে আশ্রম দেখু তো শ্রীরাম এ যে গৌতম আত অহল্লা কন্যাঙ্কু বিহি দেলে তাঙ্কু বহিতে হিরুচি বেপরে শ্রীরাম পতি শুনে রাম পাক বসুরতি কলে শ্রীরাম পতি শুনে ভিকারী হেলু বদোদারী পররতে করি স্নেহ কান্তাকে ভিকারী হেলু বদোদারী পররতে করি স্নেহ তোর মুখ চাহি যতলে তো নাই এ তুরে তুহে নর হরে শ্রীরাম অজল মহিলা বলি এ দিদি কিনে খাও তোর শ্রীরাম অজল মহিলা বলি।